ମୁଁ ବିମଳ ପ୍ରସାଦ ପାଣ୍ଡିଆ ଏନ୍ଜିଓ ରିଜିନାଲ ସେଣ୍ଟର ଫର ଡେଭଲପମେଣ୍ଟ କୋପରେସନ ଭୁବନେଶ୍ୱରରୁ କହୁଛି। ମୁଁ ଆମ ଓଡ଼ିଶାର ଯୋଉ ସଂଯୋଗ ବ୍ୟବସ୍ଥା ଅଛି ସରକାରଙ୍କର ତାର କେମିତି କାର୍ଯ୍ୟକାରିତା ବର୍ତ୍ତମାନ ଚାଲିଛି, କେମିତି ସିଏ କାମ କରୁଛି ତା ବିଷୟରେ ଜଣାଇବା ପାଇଁ ଚାହୁଁଛି। ଏବଂ ବିଶେଷ କରି ବର୍ତ୍ତମାନ ଗ୍ରୀଷ୍ମ ସମୟରେ ସଂଯୋଗ ବ୍ୟବସ୍ଥା ଜଳ ସଂକ୍ରାନ୍ତୀୟ ଅଭିଯୋଗକୁ କେମିତି ଗ୍ରହଣ କରୁଛି ଏବଂ ତାହାକୁ କେମିତି କାର୍ଯ୍ୟକାରୀ କରୁଛି ତା ବିଷୟରେ ବିଶେଷ କରି ଜଣାଇବା ପାଇଁ ଚାହୁଁଛି। ଗତ 19 ତାରିଖରେ ମାର୍ଚ୍ଚ ମାସ ରାଜ୍ୟ ସରକାର ସମସ୍ତ ଜିଲ୍ଲା କଲେକ୍ଟର ଏବଂ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଏକ ନିର୍ଦ୍ଦେଶ ଦେଇଥିଲେ ଯେ ସବୁ ଟ୍ୟୁବୱେଲ ଗୁଡ଼ିକର ପ୍ରିଏକ୍ଟିଭ ରିପେୟାର ଏବଂ ମେଣ୍ଟେନାନ୍ସ କରାଯିବ, ଅର୍ଥାତ୍ ସବୁ ଟ୍ୟୁବୱେଲ ବି ମଧ୍ୟ ଅଚଳ ଅବସ୍ଥାରେ ରହିବେ ନାହିଁ। ଏବେ ଆମେ ସଂଯୋଗ ଆଜି ତାରିଖରେ ଦେଖିବାକୁ ପାଉ ଯେ ଗତ April 1 ତାରିଖରୁ ଆଜି ମଧ୍ୟରେ ପାନୀୟ ଜଳ ସଂକ୍ରାନ୍ତୀୟ 25 ଅଭିଯୋଗ ସଂଯୋଗରେ ଦାୟର ହୋଇଛି, କିନ୍ତୁ ଅତି ଦୁର୍ଭାଗ୍ୟର କଥା ଯେ କେବଳ ସେଥିରୁ ମାତ୍ର ହାତ ଗଣତିରେ କେତୋଟି ମାତ୍ର ହିଁ ତାକୁ ସମାଧାନ କରାଯାଇ ପାରିଛି। କାରଣ ସ୍ୱରୂପ ନଳକ ଅଚଳ ଅଛି ବୋଲି 30 ଅଭିଯୋଗ ଦାୟର ହୋଇଥିଲା ବୋଲି କେବଳ ଗୋଟିଏ ହିଁ ସଚଳ କରାଯାଇ ପାରିଛି ଏବଂ 29 ଅଭିଯୋଗ ବର୍ତ୍ତମାନ ମଧ୍ୟ ସମାଧାନ ହୋଇପାରି ନାହିଁ। ସେହିପରି ନଳକ ଖରାପ ଅଛି ବୋଲି 6 ଅଭିଯୋଗ ଦାୟର ହୋଇଛି, କିନ୍ତୁ ମାତ୍ର 2 ସମାଧାନ ହୋଇପାରିଛି। ଅନ୍ୟାନ୍ୟ ଅଭିଯୋଗ ମଧ୍ୟରେ ପାନୀୟ ଜଳ ସଂକ୍ରାନ୍ତୀୟ 25 ଅଭିଯୋଗ ଦାୟର ହୋଇଛି, କେବଳ 2 ସମାଧାନ ହୋଇଛି ବୋଲି ଦର୍ଶାଉଛି, କିନ୍ତୁ ସେହି 2 ମଧ୍ୟ ଅଭିଯୋଗ ଠିକ ଭାବରେ ଦାୟର ହୋଇ ନାହିଁ ବୋଲି ତାକୁ ସମାଧାନ ହୋଇଛି ବୋଲି ସେ ଦେଖାଉଛି। କହିବାକୁ ଗଲେ ଗୋଟିଏ ବି ସମସ୍ୟାର ସମାଧାନ କରାଯାଇ ନାହିଁ।